ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরে আমার জীবিত তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়ে আজির এই পথ প্রদর্শিকা কার্যক্রমে অংশী হওয়া নিমন্তে আপনার স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রশ্নর উত্তর আমি পত্র মাধ্যমে পঠাই সারিছু, তা বোধহয় আপনার হস্তগত হয়ে সারি যদি তাহা আপনার সন্তোষজনক হয়ে নথায় তাহলে তুরন্ত ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରନ୍ତୁ। ଆଉ ବିଶେଷ ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଏଥିସହିତ ଆପଣଙ୍କର ଯଦି କୌଣସି ପ୍ରାର୍ଥନାର ଅନୁରୋଧ ରହିଅଛି କିମ୍ବା ଜୀବନର ସାକ୍ଷୀ ରହିଅଛି, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିବୁ। ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଆପଣଙ୍କର ସହବର୍ତ୍ତୀ ହେଉ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଇଅଛ। ପ୍ରଭୁ ଧନ୍ୟବାଦ କରୁଅଛୁ ଯେ ତୁମେ ଶ୍ରୋତାବନ୍ଧୁମାନଙ୍କର ସମସ୍ୟା ସମାଧାନ କରିଅଛ, ତୁମେ ଅନେକଙ୍କୁ ସୁସ୍ଥତା ଦେଇଅଛ। ହଁ ପ୍ରଭୁ, ଆଜି ମଧ୍ୟ ଯେଉଁମାନେ ତୁମଠାରୁ ସୁସ୍ଥତାର ଅପେକ୍ଷାରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ପ୍ରଭୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପ୍ରଭୁ ତୁମ ନିକଟରେ ଅନୁତପ୍ତ, ପ୍ରଭୁ ତୁମେ ସେମାନଙ୍କୁ ପାପରୁ ଉଦ୍ଧାର କରି ସେମାନଙ୍କ ଜୀବନରେ ସେହି ଶାନ୍ତି ଆନନ୍ଦ ତୁମେ ଭରିଦିଅ। ପ୍ରଭୁ ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କର ସଙ୍ଗରେ କଥା କୁହ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସେହି ପ୍ରଥମ କରନ୍ଥୀୟ ଦଶ ପର୍ବର ଚଉଦ ପଦରୁ ଆରମ୍ଭ କରି ତେତିଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜି ମଧ୍ୟ ଆମେ ଏହି ଅଂଶରେ ସ୍ୱାଧୀନତା ଯେ ଅଧିକାର ପତ୍ର ନୁହେଁ ତାହା ଆଲୋଚନା କରିବାକୁ ଯିବା। ତେବେ ଗତ ପାଠରେ ଆମେ ଦେଖିଥିଲୁ ସ୍ୱାଧୀନତା ଯେ ଅଧିକାର ପତ୍ର ନୁହେଁ ଏହାକୁ ଦର୍ଶାଇବାକୁ ଯାଇ ପାଉଲ
ଇସ୍ରାଏଲ୍ ସନ୍ତାନଗଣର ସେହି କିଣାନ୍ ଦେଶରୁ ବାହାରି ସୁଫ ସାଗର ମଧ୍ୟ ଦେଇ ପାର ହୋଇ ପ୍ରାନ୍ତରରେ ପହଞ୍ଚିବାର ଅନୁଭୂତିକୁ ଦୃଷ୍ଟାନ୍ତ ସ୍ୱରୂପେ ବ୍ୟବହାର କରିଥିଲେ। ଈଶ୍ୱର ସେମାନଙ୍କୁ ସ୍ୱାଧୀନତା ଦେଇଥିଲେ, ମାତ୍ର ସେମାନେ ସେହି ସ୍ୱାଧୀନତାକୁ ମନ୍ଦ ଅଭିପ୍ରାୟରେ ବ୍ୟବହାର କରି ସେହି ସ୍ୱାଧୀନତାର ଅପବ୍ୟବହାର କଲେ ଓ ପ୍ରାନ୍ତର ମଧ୍ୟରେ ନିପତିତ ହେଲେ। ଆଜି ଆମେ ତହିଁର ଅବଶିଷ୍ଟାଂଶକୁ ଅଧ୍ୟୟନ କରି ଆଲୋଚନା କରିବାକୁ ଯିବା। ଦଶ ପର୍ବର 14 ଓ 15 ପଦରେ ଏହିପରି ଲେଖା ଅଛି, ଅତଏବ ହେ ମୋହର ପ୍ରିୟମାନେ, ପ୍ରତିମା ପୂଜାରୁ ପଳାୟନ କର। ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି, ମୁଁ ଯାହା କହୁଅଛି ତାହା ତୁମ୍ଭେମାନେ ନିଜେ ବିଚାର କର। ପ୍ରତିମା ପୂଜା କରିନ୍ଥରେ ଏକ ପରୀକ୍ଷା ସଦୃଶ ଥିଲା। ତେବେ ସେହି ପ୍ରତିମା ପୂଜା ହୁଏତ ଆପଣଙ୍କ ନିମନ୍ତେ ପରୀକ୍ଷା ସ୍ୱରୂପ ନ ହୋଇପାରେ, ମାତ୍ର ପବିତ୍ର ବାଇବଲ କହେ ଲୋଭ ହେଉଛି ପ୍ରତିମା ପୂଜା। ପାଉଲ ବର୍ତ୍ତମାନ ଶିକ୍ଷା ଦେବାକୁ ଯାଉଛନ୍ତି ଯେ ପ୍ରଭୁଙ୍କ ମେଜର ସହଭାଗିତା ପାର୍ଥକ୍ୟତା ଆବଶ୍ୟକ କରେ। 16-19 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ ତାହାକି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ। ଯେଉଁ ରୋଟି ଆମ୍ଭେମାନେ ଭାଙ୍ଗୁ ତାହାକି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ। କାରଣ ରୋଟି ଏକ ହେବାରୁ ଆମ୍ଭେମାନେ ଅନେକ ହେଲେ ହେଁ ଏକ ଶରୀର ସ୍ୱରୂପ, ଯେଣୁ ଆମ୍ଭେମାନେ ସମସ୍ତେ ସେହି ଏକ ରୋଟିର ଅଂଶ। ଶାରୀରିକ ଜନ୍ମାନୁସାରେ ଯେଉଁମାନେ ଇସ୍ରାଏଲ ଲୋକ ସେମାନଙ୍କୁ ଦେଖ, ଯେଉଁମାନେ ବଳିମାଂସ ଭୋଜନ କରନ୍ତି ସେମାନେ କି ବେଦୀର ସହଭାଗୀ ନୁହନ୍ତି? ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି ବା ପ୍ରତିମା ବୋଲି ଯେ କିଛି ଅଛି, ଏହାକି ମୁଁ କହୁଅଛି? ଏଠାରେ ପାଉଲଙ୍କର ଯୁକ୍ତି ଅତି ଯୁକ୍ତିଯୁକ୍ତ। ସେ କହନ୍ତି ଯେ ଏକ ପ୍ରତିମା କିଛି ନୁହେଁ, ତେଣୁ ଯଦି ଆପଣ ପ୍ରତିମା ନିକଟରେ ମାଂସ ଉତ୍ସର୍ଗ କରନ୍ତି ତହିଁରେ କିଛି ଯାଏ ଆସେ ନାହିଁ, କାରଣ ମାଂସ ତଦ୍ୱାରା କ୍ଷତିଗ୍ରସ୍ତ ବା ଅଶୁଚି ହୁଏ ନାହିଁ। 20 ପଦରେ ଲେଖା ଅଛି, ନା କିନ୍ତୁ ମୁଁ କହୁଅଛି ଯେ ଯାହା ଯାହା ସେମାନେ ବଳି ରୂପେ ଉତ୍ସର୍ଗ କରନ୍ତି ସେହିସବୁ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି। ଆଉ ତୁମେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ ଏହା ମୋର ଇଚ୍ଛା ନୁହେଁ। ପାଉଲ ଏଠାରେ ଏପର୍ଯ୍ୟନ୍ତ ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତା ନେଇ ପ୍ରକାଶ କରନ୍ତି। ଯଦିଓ ପ୍ରତିମା କିଛି ନୁହେଁ, ମାତ୍ର ସେହି ପ୍ରତିମାର ପଛରେ ରହିଛି ଭୂତାତ୍ମାର ଉପାସନା। ପାଉଲ ତାହା ହିଁ ଦେଖିବାକୁ ପାରନ୍ତି। 21 ପଦରେ ଲେଖା ଅଛି, ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରିପାର ନାହିଁ। ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇପାର ନାହିଁ। ତାହା ହିଁ କେତେକ ଲୋକଙ୍କ ନିମନ୍ତେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ମାଂସ ଭୋଜନ କରିବା ପ୍ରତିମା ପୂଜା ସଦୃଶ ହେବ। ଜଣେ ଖ୍ରୀଷ୍ଟବିଶ୍ୱାସୀ ଅତି ସତର୍କତାର ସହିତ ନିଜର ହୃଦୟକୁ ସମୀକ୍ଷା କରିବା ଉଚିତ। ସେ ନିଜର କାର୍ଯ୍ୟକଳାପରେ ପାର୍ଥକ୍ୟତା ରକ୍ଷା କରିବା ଉଚିତ, ତା ନହେଲେ ସେ ପ୍ରଭୁଙ୍କ ନିକଟରେ ସନ୍ତୋଷ ଭାଜନ ହୋଇପାରିବ ନାହିଁ। 22 ପଦରେ ଲେଖା ଅଛି, ଅଥବା ଆମ୍ଭେମାନେ କ'ଣ ପ୍ରଭୁଙ୍କ ବିରକ୍ତି ଜନ୍ମାଇବା? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ? ପାଉଲ ବର୍ତ୍ତମାନ ଫେରିଆସୁଅଛନ୍ତି ତାହାଙ୍କର ପ୍ରସଙ୍ଗ ଉପରକୁ, ଯାହାକି ସେ ଏହି ବିଭାଗର ଆରମ୍ଭରେ ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତା ବିଷୟ ନେଇ ପ୍ରକାଶ କରିଥିଲେ। କାରଣ ଆମ୍ଭେମାନେ ଯଦିଓ ସ୍ୱାଧୀନ, ମାତ୍ର ଆମ୍ଭେମାନେ ସେହି ସ୍ୱାଧୀନତାକୁ ମନ୍ଦ ଅଭିପ୍ରାୟରେ ବ୍ୟବହାର କରି ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧ ଜୀବନଯାପନ କରି ଈଶ୍ୱରଙ୍କ ବିରକ୍ତି ଜନ୍ମାଇବା ଠିକ୍ ନୁହେଁ। 23 ପଦରେ ଲେଖା ଅଛି, ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠାଜାତ ହୁଏ ନାହିଁ। ପାଉଲ ଏଠାରେ କହନ୍ତି ଯେ ଏହି ସମସ୍ତ ପ୍ରଶ୍ନବାଚୀ ବିଷୟ ସବୁକୁ ସାଧନ କରିବା ନିମନ୍ତେ ତାହାଙ୍କର ସ୍ୱାଧୀନତା ଅଛି। ଯେଉଁ ସମସ୍ତ ବିଷୟ ଉପରେ ଭୁଲ ବା ଠିକ୍ ବୋଲି ମତାମତ ଦେବା ନିମନ୍ତେ ପବିତ୍ର ବାଇବଲ ମଧ୍ୟ ନିରବ। ପାଉଲ କହନ୍ତି ଏହିପରି ଅନେକ ବିଷୟ ଅଛି ଯାହା ତାହାଙ୍କ ନିମନ୍ତେ ଆଇନସଙ୍ଗତ, ମାତ୍ର ସମସ୍ତ ବିଷୟ ହିତଜନକ ନୁହେଁ। ଯେହେତୁ ଘଟଣା ହେଉଛି ସେ ଯେଉଁ ବିଷୟ ସାଧନ କରିବା ଆଇନସଙ୍ଗତ ବୋଲି ଭାବନ୍ତି ତାହା ଜଣେ ଦୁର୍ବଳ ବିଶ୍ୱାସୀ ପ୍ରତି ପ୍ରତିବନ୍ଧକର କାରଣ ହୋଇପାରେ, କାରଣ ସେ କହନ୍ତି ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠାଜାତ ହୁଏ ନାହିଁ। ତାହା ହେଉଛି ଯେ ସେମାନେ ମୋତେ ବିଶ୍ୱାସରେ ବଢ଼ାଇ ପାରନ୍ତି ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଧରିନିଅନ୍ତୁ ଆପଣ ରବିବାର ଦିନ ଗୀର୍ଜାଗୃହକୁ ନ ଯିବା ଦ୍ୱାରା ଆପଣଙ୍କ ନିମନ୍ତେ କୌଣସି ଯାଇ ଆସେ ନାହିଁ, ମାତ୍ର ଏହା ଜଣେ ଦୁର୍ବଳ ବିଶ୍ୱାସୀ ପ୍ରତି ପ୍ରତିବନ୍ଧକର କାରଣ ହୋଇପାରେ। ତେଣୁ ପାଉଲ ଏହି ବିଷୟ ନେଇ କେତେକ ସୂଚନା ଦିଅନ୍ତି। 24 ପଦରେ ଲେଖା ଅଛି, କେହି ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ। ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟଙ୍କଠାରେ ଅତି ଚମତ୍କାର ସ୍ୱାଧୀନତା ରହିଅଛି, କିନ୍ତୁ ସେ ଯାହା ହେଉନା କାହିଁକି ଆମ୍ଭମାନଙ୍କୁ ଅନ୍ୟମାନଙ୍କ ଜୀବନ ପ୍ରତି ଦୃଷ୍ଟି ଦେବାକୁ ହେବ। ତେଣୁକରି ଖ୍ରୀଷ୍ଟ ବିଶ୍ୱାସୀର ଜୀବନ ମୁଖ୍ୟତଃ ତାହାର ସ୍ୱାଧୀନତା ନେଇ ନିଜ ଇଚ୍ଛାରେ ଜୀବନଯାପନ କରିବା ଉଚିତ ନୁହେଁ। ତେବେ ଏହି ସ୍ୱାଧୀନତା ପ୍ରେମ ଦ୍ୱାରା ସୀମିତ ହୋଇଅଛି, ମାତ୍ର କୌଣସି ବ୍ୟବସ୍ଥା, ନୀତିନିୟମ ବା ବିଧିବିଧାନ ଦ୍ୱାରା ସୀମିତ ନୁହେଁ। ସେ ଅନ୍ୟମାନଙ୍କର ମଙ୍ଗଳ ପ୍ରତି ଦୃଷ୍ଟି ଦେବା ଉଚିତ, ମାତ୍ର ତାହାର ସ୍ୱାଧୀନତା ଅନ୍ୟ ଦୁର୍ବଳ ବିଶ୍ୱାସୀମାନଙ୍କର ବିଶ୍ୱାସର ପଥରେ ପ୍ରତିବନ୍ଧକ ସ୍ୱରୂପ ହେବା ଉଚିତ ନୁହେଁ। ତାହା ହିଁ ପାଉଲ ଏଠାରେ ପ୍ରକାଶ କରନ୍ତି। 25 ଓ 26 ପଦରେ ଲେଖା ଅଛି, ବଜାରରେ ଯାହା ବିକ୍ରୟ ହୁଏ ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର, କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ସୃଷ୍ଟିର ସମସ୍ତ ବିଷୟକୁ ଉପଭୋଗ କରିପାରିବ, ଏହାର ସୌନ୍ଦର୍ଯ୍ୟତା ଓ ଏଥିରୁ ଉତ୍ପନ୍ନ ସମସ୍ତ ବିଷୟକୁ ଉପଭୋଗ କରିପାରିବ, ଯେହେତୁ ଏହି ସମସ୍ତ ପ୍ରଭୁ ଯୋଗାଇ ଅଛନ୍ତି। କିନ୍ତୁ ବର୍ତ୍ତମାନ ପାଉଲ ଏକ ବ୍ୟବହାରିକ ଶିକ୍ଷା ଦେବା ପାଇଁ ଯାଉଅଛନ୍ତି, ଆଉ ସେ କହନ୍ତି ଯେତେବେଳେ ତୁମ୍ଭେ ଭୋଜନ କରିବା ନିମନ୍ତେ ବାହାରକୁ ଯାଅ, କେବେ ହେଲେ ତୁମର ନିମନ୍ତ୍ରଣକାରୀଙ୍କୁ ପଚାର ନାହିଁ ଯେ ସେହିସବୁ କେଉଁଠାରୁ ମିଳିଲା ବା କିପରି ସେହିସବୁ ପ୍ରସ୍ତୁତ କରାଯାଇଅଛି। ଆଉ ସବୁଠାରୁ ଉତ୍ତମ ବିଷୟ ହେଉଛି କେଉଁଠାରୁ ସେହିସବୁ ମାଂସ ମିଳିଲା ତାହା ନ ପଚାରିବା ଭଲ, କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର, ଅର୍ଥାତ୍ ସମସ୍ତ ବିଷୟ ସୂଚି ଓ ପବିତ୍ର ବୋଲି ଭାବି ଭୋଜନ କରିବା ଉଚିତ, ତାହାହେଲେ କୌଣସି ସମସ୍ୟା ଉପୁଜିବ ନାହିଁ। ବର୍ତ୍ତମାନ ପାଉଲ ଏକ ବ୍ୟବହାରିକ ଦୃଷ୍ଟାନ୍ତ ମଧ୍ୟ ଦେଇ ଏହି ବିଷୟକୁ ସ୍ୱଷ୍ଟ କରାଇଦେବା ନିମନ୍ତେ ଚାହାନ୍ତି। 27 ପଦରେ ଲେଖା ଅଛି, ଅବିଶ୍ୱାସୀମାନଙ୍କ ମଧ୍ୟରୁ କେହି ଯଦି ତୁମମାନଙ୍କୁ ନିମନ୍ତ୍ରଣ କରେ ଆଉ ତୁମେମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ତୁମମାନଙ୍କୁ ପରିବେଷଣ କରାଯାଏ ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର। ଯଦି ଆପଣ ଜଣେ ଅବିଶ୍ୱାସୀ ଗୃହକୁ ନିମନ୍ତ୍ରିତ ହୋଇ ଯାଇଅଛନ୍ତି, ତାହେଲେ ଆପଣଙ୍କ ସମ୍ମୁଖରେ ଯାହା କିଛି ପରିବେଷଣ କରାଯାଇଅଛି କିଛି ନ ପଚାରି ତାହା ଭୋଜନ କରନ୍ତୁ, ମାତ୍ର କୌଣସି ପ୍ରଶ୍ନ କରନ୍ତୁ ନାହିଁ। 28 ପଦରେ ଲେଖା ଅଛି, କିନ୍ତୁ କେହି ଯଦି ତୁମମାନଙ୍କୁ କହେ ଏହା ବଳି ସ୍ୱରୂପେ ଉତ୍ସର୍ଗୀକୃତ ହୋଇଅଛି, ତେବେ ଯେ ଏହା ଜଣାଇଲା ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ। ବର୍ତ୍ତମାନ ଏଠାରେ ଆଉ ଏକ ନିୟମ ସଂଯୁକ୍ତ ହୋଇଅଛି ଓ ଏହା ସମ୍ପୂର୍ଣ୍ଣ ନୂତନ ବିଷୟ। କୌଣସି ବିଷୟ ନ ପଚାରି ଭୋଜନ କରିବା ନିମନ୍ତେ ପାଉଲ ପରାମର୍ଶ ଦେଇଅଛନ୍ତି, ମାତ୍ର ଧରିନିଅନ୍ତୁ ସେଠାରେ କେହି ଜଣେ ଆପଣଙ୍କ ସହିତ ମେଜରେ ବସିଅଛନ୍ତି ଓ ଆପଣଙ୍କୁ ମାଂସ ଖାଇବାର ଦେଖି କହନ୍ତି, ଏହି ମାଂସ ବଳି ସ୍ୱରୂପେ ପ୍ରତିମା ନିକଟରେ ଉତ୍ସର୍ଗ ହୋଇଅଛି, ତାହେଲେ ସେହି କ୍ଷେତ୍ରରେ ଆପଣ ସେହି ମାଂସ ଭୋଜନ କରିବା ଉଚିତ ନୁହେଁ। ଏହାର ଅର୍ଥ ନୁହେଁ ଯେ ସେହି ମାଂସ ଭୋଜନ କରିବା ଆପଣଙ୍କ ପକ୍ଷେ ଭୁଲ, ମାତ୍ର ଏହା ସେହି ବ୍ୟକ୍ତି ନିମନ୍ତେ ପ୍ରତିବନ୍ଧକର କାରଣ ହୋଇପାରେ ଯିଏକି ଆପଣଙ୍କୁ ସେହି ମାଂସ ବିଷୟ ନେଇ ଅବଗତ କରାଇଲେ। ଏହା ଆପଣଙ୍କର ବିବେକ ହେତୁ ନୁହେଁ, ମାତ୍ର ସେହି ବ୍ୟକ୍ତିର ବିବେକ ହେତୁ ଯିଏକି ଚାହେଁ ନାହିଁ ଆପଣ ସେହି ମାଂସ ଭୋଜନ କରନ୍ତୁ ବୋଲି। ତେଣୁ ଆପଣ ମାଂସ ନ ଖାଇବା ନେଇ ସେପରି କିଛି ନିୟମ ନାହିଁ। ମାତ୍ର ଆପଣଙ୍କର ପ୍ରେମ ହେତୁ ଓ ସେହି ବ୍ୟକ୍ତିର ଦୁର୍ବଳ ବିବେକ ହେତୁ ଆପଣ ସେହି ମାଂସ ଭୋଜନ କରିବା ଉଚିତ ନୁହେଁ। ତାହା ହିଁ ହେଉଛି ଶିକ୍ଷାର ବିଷୟ। କିନ୍ତୁ ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଅଛନ୍ତି ଯେଉଁମାନେ କି ଅନ୍ୟ ସହିତ ଅତି କଟୁ ବ୍ୟବହାର କରନ୍ତି, କାରଣ ସେମାନଙ୍କର ଚିନ୍ତାଧାରା ହେଉଛି ଆଇନସଙ୍ଗତ। ମୁଁ ଏହା କରେ ନାହିଁ, ତେଣୁ ତୁମ୍ଭେ ମଧ୍ୟ ଏହା କରିବା ଉଚିତ ନୁହେଁ। କିନ୍ତୁ ସେ ଯାହା ହେଉନା କାହିଁକି, ଯଦି ସେମାନଙ୍କର ଚିନ୍ତାଧାରା ପ୍ରେମର ଚିନ୍ତାଧାରା, ତାହାହେଲେ ଏହି ବ୍ୟବହାର ସମ୍ପୂର୍ଣ୍ଣ ଭିନ୍ନ ଧରଣର ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ପ୍ରେମ ଖ୍ରୀଷ୍ଟୀୟ କାର୍ଯ୍ୟକଳାପ ଓ ଆଚାର ବ୍ୟବହାରର ଚିନ୍ତାଧାରା ହେବା ଉଚିତ। 29 ପଦରେ ଲେଖା ଅଛି, ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁନାହିଁ, ମାତ୍ର ତାର ବିବେକ ସକାଶେ। ମୋର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ? ପାଉଲ ଏଠାରେ କହିବାକୁ ଚାହାନ୍ତି, ମୁଁ କାହିଁକି କେତେକ ଦୁର୍ବଳ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ପ୍ରତିବନ୍ଧକର କାରଣ ହେବି? କାହିଁକି ମୋର ସ୍ୱାଧୀନତା ସେମାନଙ୍କ ଲାଗି ବିଚାରିତ ହେବ? 30 ପଦରେ ଲେଖା ଅଛି, ଯଦି ମୁଁ ଧନ୍ୟବାଦ ଦେଇ ଭୋଜନ କରେ, ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ ତାହା ନିମନ୍ତେ ନିନ୍ଦିତ ହୁଏ କାହିଁକି? ପାଉଲ ଏଠାରେ କହିବାକୁ ଚାହାନ୍ତି, ଅନ୍ୟର ଦୁର୍ବଳ ବିବେକ ହେତୁ ମୁଁ କାହିଁକି ବିଚାରିତ ହୁଏ? ଏହା କ'ଣ ଅନ୍ୟାୟ ନୁହେଁ କି? ତେବେ ପାଉଲ ତହିଁର ଉତ୍ତର ଦେବାକୁ ଯାଇ ଏକ ମହାନ ନିୟମ ଏଠାରେ ପ୍ରଦାନ କରନ୍ତି। 31 ପଦରେ ଲେଖା ଅଛି, ଅତଏବ ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର। ପାଉଲ ଏଠାରେ କେତେକ ମହାନ ନିୟମ ପ୍ରଦାନ କରନ୍ତି ଯାହାକି ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତା ବିଷୟ ନେଇ ପ୍ରକାଶ କରେ। ତେବେ ପାଉଲ ଏହି ବିଷୟ ନେଇ ଏଥିପୂର୍ବରୁ କହିସାରିଛନ୍ତି ଯେ ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠାଜାତ ହୁଏ ନାହିଁ। ମାତ୍ର ଏଠାରେ ଆମେ ଆଉ ଏକ ନିୟମ ଦେଖୁଅଛୁ, ଅତଏବ ତୁମେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର। ଏହି ବିଷୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ନିଜର ଜୀବନରେ ପ୍ରୟୋଗ କରିବା ଆବଶ୍ୟକ। ମୁଁ ଏହା କରିବା ଉଚିତ ବା ତାହା କରିବା ଉଚିତ ବୋଲି ଭାବିବା ଠିକ୍ ନୁହେଁ, ମାତ୍ର ଏହା କରିବା ଦ୍ୱାରା ମୁଁ କ'ଣ ଈଶ୍ୱରଙ୍କୁ ଗୌରବ ଦେଇପାରୁଛି? ଏହି ଚିନ୍ତାଧାରା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ରହିବା ଆବଶ୍ୟକ। କିନ୍ତୁ ଦୁଃଖର ବିଷୟ ହେଉଛି, ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା ନିମନ୍ତେ ଗୀର୍ଜାକୁ ଯାଆନ୍ତି ନାହିଁ, ମାତ୍ର ସେମାନେ ଅନ୍ୟର ସମାଲୋଚନା କରିବା ନିମନ୍ତେ କିମ୍ବା ଅନ୍ୟ ବିରୁଦ୍ଧରେ କିଛି କଥାବାର୍ତ୍ତା କରିବା ନିମନ୍ତେ ଗୀର୍ଜାଗୃହକୁ ଯାଆନ୍ତି। କିନ୍ତୁ ଏହି ପ୍ରକାର ମନୋଭାବ ନେଇ ଗୀର୍ଜାଗୃହକୁ ଯିବା ଅପେକ୍ଷା ଗୃହରେ ରହିବା ଭଲ। ତେଣୁ ପାଉଲ କହନ୍ତି, ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଯାହା କରେ ସେ ପ୍ରଭୁଙ୍କୁ ଗୌରବ ଦେବା ଉଦ୍ଦେଶ୍ୟ ରଖି ତାହା କରିବା ଉଚିତ। ତାହିଁ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। 32 ପଦରେ ଲେଖା ଅଛି, ଜୁହୁଦୀ ବା ଗ୍ରୀକ୍ ବା ଈଶ୍ୱରଙ୍କ ମଣ୍ଡଳୀ କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ। ଏଠାରେ ପାଉଲ ତିନୋଟି ମୁଖ୍ୟ ଶ୍ରେଣୀରେ ସମଗ୍ର ଜଗତକୁ ବିଭକ୍ତ କରନ୍ତି, ଜୁହୁଦୀ, ଗ୍ରୀକ୍ ଓ ଈଶ୍ୱରଙ୍କ ମଣ୍ଡଳୀ, କାରଣ ଏହି ଲୋକମାନଙ୍କର ବିଶ୍ୱାସ ଭିନ୍ନ ଭିନ୍ନ ପ୍ରକାରର। ଉଦାହରଣ ସ୍ୱରୂପ ଦେଖନ୍ତୁ, ଜିହୁଦୀ ଜାତି ଘୁଷୁରୀ ମାଂସକୁ ଘୃଣା କରନ୍ତି ଓ ସେମାନଙ୍କ ନିମନ୍ତେ ତାହା ଅସୁଚି। ତେଣୁ ଜଣେ ଜିହୁଦୀ ବନ୍ଧୁଙ୍କୁ ଗୃହକୁ ନିମନ୍ତ୍ରଣ କରି ତାହାଙ୍କୁ ସେହି ଘୁଷୁରୀ ମାଂସ ଭୋଜନ କରିବା ନିମନ୍ତେ ଦେବା ତାହାଙ୍କ ପ୍ରତି ଅପମାନଜନକ ହୋଇପାରେ। ଜଣେ ଖ୍ରୀଷ୍ଟବିଶ୍ୱାସୀ ଏପରି ଅନ୍ୟମାନଙ୍କୁ ପ୍ରେମ କରିବା ଉଚିତ ଯେପରି ତାହାର କାର୍ଯ୍ୟକଳାପ ସେମାନଙ୍କ ପ୍ରତି ଅପମାନଜନକ ନ ହୁଏ। ଅନେକ ଅଣବିଶ୍ୱାସୀମାନେ ଅଛନ୍ତି ଯେଉଁମାନଙ୍କର ଚିନ୍ତାଧାରା ଅଦ୍ଭୁତ ପ୍ରକାର। ସେମାନଙ୍କ ପ୍ରତ୍ୟେକଙ୍କୁ ଖୁସି କରାଇବା ଅତି ଅସମ୍ଭବ, ମାତ୍ର ଯେଉଁମାନଙ୍କ ସହିତ ଆମମାନଙ୍କର ସମ୍ପର୍କ ଅଛି ସେମାନଙ୍କୁ ଅପମାନିତ କରିବା ଉଚିତ ନୁହେଁ। କିମ୍ବା ଯେଉଁମାନେ ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ମଣ୍ଡଳୀର ଅନ୍ତର୍ଭୁକ୍ତ ସେମାନଙ୍କୁ ମଧ୍ୟ ଯେପରି ଅପମାନିତ ନ କରୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ବର୍ତ୍ତମାନର ମନୁଷ୍ୟ ସମାଜ ମଧ୍ୟରେ ଆମେ ଏହି ତିନୋଟି ଶ୍ରେଣୀର ଲୋକମାନଙ୍କୁ ଦେଖୁଅଛୁ। ମାତ୍ର ଏହି ଦିନମାନଙ୍କ ମଧ୍ୟରୁ ଦିନେ ଏହି ଈଶ୍ୱରଙ୍କ ମଣ୍ଡଳୀ ଏହି ଜଗତ ପରିତ୍ୟାଗ କରିବାକୁ ଯାଉଅଛି। ଏହାପରେ କେବଳ ଜିହୁଦୀ ଓ ବିଜାତୀୟ ବା ଅଣଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ଜଗତରେ ରହିବେ। ଓ ଈଶ୍ୱରଙ୍କର ଏକ ମହାନ ତଥା ଚମତ୍କାର ଯୋଜନା ରହିଅଛି ଯାହାକି ସେହି ସମୟରେ ଘଟିବ। 33 ପଦରେ ଲେଖା ଅଛି, ଯେପରି ମୁଁ ମଧ୍ୟ ମୋହର ସ୍ୱାର୍ଥ ଚେଷ୍ଟା ନ କରି ଅନେକଙ୍କ ପରିତାଣ ନିମନ୍ତେ ସେମାନଙ୍କ ମଙ୍ଗଳ ଚେଷ୍ଟା କରେ, ପୁଣି ସବୁ ବିଷୟରେ ସମସ୍ତଙ୍କୁ ସନ୍ତୋଷ କରିବାକୁ ଯତ୍ନ କରେ। ବର୍ତ୍ତମାନ ଆମେ ଯାହା କିଛି କରିବା ତାହା ଈଶ୍ୱରଙ୍କ ମହିମା ନିମନ୍ତେ କରିବା ଉଚିତ। ପାଉଲ କହନ୍ତି, ଅତଏବ ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କୁ ଗୌରବ ନିମନ୍ତେ ସବୁ କର। ଆମେ ଯାହା କିଛି କରୁ ତାହେଲେ ଯେପରି ଆମେ ଈଶ୍ୱରଙ୍କୁ ଗୌରବ ଦେବାକୁ ପାରୁ ତାହା ଈଶ୍ୱର ଆମ ପ୍ରତ୍ୟେକଙ୍କ ଜୀବନରୁ ଆଶା କରନ୍ତି। କାରଣ ଆମ୍ଭମାନଙ୍କର କାର୍ଯ୍ୟକଳାପ ଯେପରି ଅନ୍ୟମାନଙ୍କର ବିଘ୍ନର କାରଣ ନ ହୁଏ ମାତ୍ର ସେମାନଙ୍କର ମଙ୍ଗଳର କାରଣ ହେବାକୁ ପାରେ, ଏଥିନିମନ୍ତେ ଆମେ ଆମର ପ୍ରତ୍ୟେକଟି କାର୍ଯ୍ୟରେ ଓ ପରିସ୍ଥିତିରେ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଚେଷ୍ଟା କରୁ। ଏହା ଯେକୌଣସି କାର୍ଯ୍ୟ ହୋଇପାରେ। ଧରିନିଅନ୍ତୁ ଆପଣ ଯଦି ବିଲରେ ବା କ୍ଷେତ୍ରରେ କାମ କରୁଅଛନ୍ତି, କିମ୍ବା ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଅଛନ୍ତି, କିମ୍ବା କୌଣସି ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଅଛନ୍ତି, କିମ୍ବା ହେଇପାରେ ପ୍ରଭୁଙ୍କର ସେବାରେ ଅଛନ୍ତି, ତାହେଲେ ସେହି କାର୍ଯ୍ୟ ଦ୍ୱାରା ମଧ୍ୟ ଈଶ୍ୱରଙ୍କୁ ଗୌରବ ଦେଇପାରିବେ। ଈଶ୍ୱର ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଜୀବନରୁ ତାହା ହିଁ ଚାହାନ୍ତି। ଆମେ ଅନ୍ୟମାନଙ୍କ ନିମନ୍ତେ ନିଜର ସ୍ୱାର୍ଥ ତ୍ୟାଗ କରିବା ଉଚିତ। ଆମେ ଅନ୍ୟମାନଙ୍କ ନିକଟରେ ଖ୍ରୀଷ୍ଟୀୟ ଆଦର୍ଶକୁ ରକ୍ଷା କରିବା ଉଚିତ। ଅନ୍ୟର ଜୀବନକୁ ବିନାଶରୁ ରକ୍ଷା କରିବା ନିମନ୍ତେ ବା ବିପଦରୁ ରକ୍ଷା କରିବା ନିମନ୍ତେ ନିଜର ସ୍ୱାଧୀନତାକୁ ସୀମିତ କରିବା ଉଚିତ ଓ ଅନ୍ୟମାନଙ୍କୁ ପ୍ରେମ କରିବା ଉଚିତ। ତାହେଲେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅଭିମତକୁ ସଫଳ କରିବା ସଙ୍ଗେ ସଙ୍ଗେ ପିତା ଈଶ୍ୱରଙ୍କୁ ମଧ୍ୟ ଗୌରବାନ୍ୱିତ କରିପାରିବା। ତେଣୁ ଆମେ ଚେଷ୍ଟା କରୁ ଯେପରି ଆମର ସ୍ୱାଧୀନତାକୁ ମନ୍ଦ ଅଭିପ୍ରାୟରେ ବ୍ୟବହାର ନ କରି ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନଯାପନ କରି ସେହି ସ୍ୱାଧୀନତାର ଫାଇଦା ହାସଲ କରୁ। ତେଣୁ ଆସୁ, ପ୍ରଭୁ ଆମମାନଙ୍କୁ ଯେଉଁ କ୍ଷେତ୍ରରେ ରଖିଛନ୍ତି, ଯଦି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପରିଚୟ ପାଇଅଛୁ, ତାହେଲେ ପ୍ରଭୁ ଆଜି ଆମମାନଙ୍କୁ ଯେଉଁ ସମସ୍ତ ଦାନ ଦେଇଅଛନ୍ତି ସେହି ସମସ୍ତକୁ ଆମେ ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ ବ୍ୟବହାର କରୁ ଏବଂ ଅନ୍ୟମାନଙ୍କ ଜୀବନକୁ ଲାଭ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ଆଜି ଆମମାନଙ୍କୁ ସ୍ୱାଧୀନତା ଦେଇଛନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ନିଜର ଇଚ୍ଛାରେ ଜୀବନଯାପନ କରିବା ଆଉ ଆମମାନେ ଅନ୍ୟର ଯେପରି ପ୍ରତିବନ୍ଧକର କାରଣ ନ ହେଉ ସେଥିପାଇଁ ଆମମାନେ ବିଶେଷ ଭାବରେ ଦୃଷ୍ଟି ଦେବା ଆବଶ୍ୟକ, ଯେପରି ମୋର କାର୍ଯ୍ୟକଳାପ ଦ୍ୱାରା, ମୋର ଆଚାର ବ୍ୟବହାର ଦ୍ୱାରା ଅନ୍ୟ ଜୀବନରେ ଯେପରି କୌଣସି ପ୍ରକାର ମନ୍ଦ ପ୍ରଭାବ ନ ପଡ଼େ ବା ଅନ୍ୟର ଜୀବନ ନିମନ୍ତେ ଯେପରି ପ୍ରତିବନ୍ଧକର କାରଣ ନ ହୁଏ ସେଥିପାଇଁ ଆମମାନେ ବିଶେଷ ଭାବରେ ସତର୍କ ହେବା ଉଚିତ। ଏବଂ ଆମମାନଙ୍କର ଜୀବନ, ଆମମାନଙ୍କର ଆଚାର ବ୍ୟବହାର, ଆମମାନଙ୍କର କାର୍ଯ୍ୟକଳାପ, ଆମମାନଙ୍କର କଥାବାର୍ତ୍ତା, ଆମମାନଙ୍କର ବସିବା ଉଠିବା ଏ ପ୍ରକାର ହେବା ଉଚିତ ଯାହାକି ଅନ୍ୟମାନଙ୍କର ନିମନ୍ତେ ଏକ ଆଦର୍ଶ ହେବାକୁ ପାରେ ଏବଂ ଅନ୍ୟମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଇବାକୁ ପାରେ। କାରଣ ଆମମାନଙ୍କର ଜୀବନ ମଧ୍ୟ ହେଉଛି ଏକ ସୁସମାଚାର। ତେଣୁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେପରି ଆମମାନେ ଆମମାନଙ୍କର ଏହି ଦୈନନ୍ଦିନ ଜୀବନରେ ଆମେ ଆଦର୍ଶ ଜୀବନ ରକ୍ଷା କରି ଅନ୍ୟମାନଙ୍କୁ ପ୍ରଭୁଙ୍କ ନିମନ୍ତେ ଲାଭ କରିବାକୁ ପାରୁ। ତେଣୁ ପ୍ରିୟ ବନ୍ଧୁ, ଆପଣ ଯଦି ନିଜର ପରିବାର ମଧ୍ୟରେ ବଡ଼ ଭାଇ ବା ବଡ଼ ଭଉଣୀ ହିସାବରେ ଅଛନ୍ତି, ତାହେଲେ ନିଜର ସାନ ଭାଇ ଭଉଣୀମାନଙ୍କ ନିକଟରେ ଆଦର୍ଶ ରକ୍ଷା କରନ୍ତୁ ଯେପରି ସେମାନେ ଅବାଟରେ ଚାଲି ନ ଯାଆନ୍ତି। ଠିକ୍ ସେହିପରି ଯଦି ଆପଣ ପରିବାର ମଧ୍ୟରେ ପିତା ବା ମାତା ଭାବରେ ଅଛନ୍ତି, ତାହେଲେ ନିଜର ସନ୍ତାନ ସନ୍ତତିମାନଙ୍କ ନିକଟରେ ଆଦର୍ଶ ହୁଅନ୍ତୁ, ସେମାନେ ଯେପରି ଅବାଟରେ ଚାଲି ନ ଯାଆନ୍ତି। ଆଜି ଯଦି ଆପଣ ମଣ୍ଡଳୀ ମଧ୍ୟରେ କୌଣସି ଦାୟିତ୍ୱ ଭାର ନେଇଅଛନ୍ତି ବା କୌଣସି ମଣ୍ଡଳୀର ପଦପଦବୀରେ ଅଛନ୍ତି, ତାହେଲେ ଅନ୍ୟମାନଙ୍କ ନିକଟରେ ଆଦର୍ଶ ହୁଅନ୍ତୁ। ଠିକ୍ ସେହିପରି ଆଜି ଯଦି ଆପଣ କୌଣସି ପ୍ରକାର ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଅଛନ୍ତି, ତାହେଲେ ସେଠାରେ ମଧ୍ୟ ଅନ୍ୟମାନଙ୍କ ନିକଟରେ ଖ୍ରୀଷ୍ଟୀୟ ଆଦର୍ଶକୁ ରକ୍ଷା କରନ୍ତୁ। ଆଜି ଯଦି ଆମମାନେ ଏହି ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ଜୀବନଯାପନ କରିବା, ତାହେଲେ ଆମେ ନିଶ୍ଚିତ ଭାବରେ ଅନ୍ୟମାନଙ୍କର ଜୀବନକୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିପାରିବା। ପ୍ରିୟ ଭାଇ ଓ ଭଉଣୀ, ପ୍ରଭୁ ଯଦି ଆପଣଙ୍କ ହୃଦୟରେ କଥା କହିଅଛନ୍ତି, ପ୍ରଭୁ ଯଦି ଆପଣଙ୍କୁ ତାଙ୍କର ପରିଚୟ ଦେଇଅଛନ୍ତି, ଆପଣ ଯଦି ପ୍ରଭୁ ଶ୍ରୀକୃଷ୍ଣଙ୍କର ସନ୍ତାନ ସନ୍ତତି ହୋଇପାରିଛନ୍ତି, ତାହେଲେ ଜଗତ ନିକଟରେ ସେହି ଖ୍ରୀଷ୍ଟୀୟ ଆଦର୍ଶକୁ ରକ୍ଷା କରନ୍ତୁ, ଖ୍ରୀଷ୍ଟୀୟ ଆଚରଣ ପ୍ରକାଶ କରନ୍ତୁ। ତାହେଲେ ଆଜି ଆପଣଙ୍କର ଜୀବନ ଦ୍ୱାରା ଅନ୍ୟମାନେ ମଧ୍ୟ ପ୍ରଭୁ ଯୀଶୁଙ୍କ ନିକଟକୁ ଆସିପାରିବେ। ଏପରିକି ଆପଣଙ୍କ ପରିବାର ମଧ୍ୟରେ ଯଦି ଆପଣ ପ୍ରଭୁ ଯୀଶୁଙ୍କର ପରିଚୟ ପାଇଛନ୍ତି ମାତ୍ର ଅନ୍ୟମାନେ ପାଇନାହାନ୍ତି, ତାହେଲେ ନିଜର ପରିବାର ମଧ୍ୟରେ ମଧ୍ୟ ଆଦର୍ଶ ହେଲେ ନିଜର ପରିବାରର ଅନ୍ୟମାନେ ମଧ୍ୟ ପ୍ରଭୁ ଯୀଶୁଙ୍କର ନିକଟକୁ ଆସିପାରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ସେହି ଆଦର୍ଶରେ ଅନୁପ୍ରାଣିତ କରନ୍ତୁ।
শ্রোতা আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাঁবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odiattv@radio882.com। তেবে আজি পাই বিদায় দিওন্তু। নমস্কার।